ପ୍ରଖ୍ୟାତ ଗାଳ୍ପିକ ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପ ମୁଁ ମକରା କହୁଛି ହଜୁରେ। ହଁ ଆଜ୍ଞା, ସେଇ ମକରା ଚନ୍ଦ୍ରମଣି ବାବୁ ଆଉ ସୁଲୋଚନା ଦେବୀଙ୍କର ବିଶ୍ୱସ୍ତ ଚାକର ଟୋକା। ହଁ ଆଜ୍ଞା, ଠିକ୍ ମନେ ପକାଇଛନ୍ତି। ଫକୀରମୋହନ ସେନାପତି ତାଙ୍କ ପେଟେଣ୍ଟ ମେଡ଼ିସିନ ଗଳ୍ପରେ ମୋରି କଥା ସାମାନ୍ୟ ଭାବରେ ଲେଖିଛନ୍ତି। ମୁଁ ସେଇ ମକରା ଆଜ୍ଞା, ମୋର ଖାଉନ୍ଦ ଚନ୍ଦ୍ରମଣି ବାବୁଙ୍କ ଭାଷାରେ ଉଠ ମକ୍ରୁ, ସାବାସ ମକ୍ରୁ, ଆରେ ମକ୍ରୁ, ମେରେ ଦୋସ୍ତ ମକ୍ରାମ। ସେହି ଆଜ୍ଞା, ମୁଁ ସେଇ ଫକୀରମୋହନ ବାବୁ ମୋ ବିଷୟରେ ଯେତିକି ଲେଖିଛନ୍ତି ସେତିକିରେ ମୁଁ ଅବଶ୍ୟ ଅମର ହୋଇଯାଇଛି। କିନ୍ତୁ ମୋ ବିଷୟରେ ସବୁ କଥା ସେତିକି ନୁହେଁ ହଜୁର, ଆଉ ମଧ୍ୟ ଚନ୍ଦ୍ରମଣି ବାବୁ ଆଉ ସୁଲୋଚନା ଦେବୀଙ୍କ ବିଷୟରେ ମଧ୍ୟ ସବୁ କଥା ଶେଷ ପର୍ଯ୍ୟନ୍ତ ଆପଣମାନେ ଜାଣିନାହାନ୍ତି। ବହୁତ କଥା ମୋର କହିବାକୁ ଅଛି ଆଜ୍ଞା, କିନ୍ତୁ ଆଜି ଯାଏଁ ମୁଁ ସେସବୁ କଥା କାହା ଆଗରେ କହିନାହିଁ। ଫକୀରମୋହନ ବାବୁ ହଜୁରେ ମହା ଜଣେ କବିତ୍ୱ ମଣିଷ, ଯାହା ଦେଖିବେ କି ଶୁଣିବେ ତାକୁ ହଜୁରେ ଏମିତି ସୁନ୍ଦର ଭାବରେ ବନେଇ ଚୁନି ଲେଖିଦେବେ ଯେ ତୁମେ ଆଜ୍ଞା ଆପଣେ ଆବା କାବା ହୋଇଯିବ। ହେଲେ ସେ ତ ଆଉ ବେଶୀ ଦିନ ବଞ୍ଚିନଥିଲେ। ଚନ୍ଦ୍ରମଣି ବାବୁ ସୁଲୋଚନା ଦେବୀଙ୍କ ସମ୍ବନ୍ଧେ ସେସବୁ କଥା ଶେଷ ପର୍ଯ୍ୟନ୍ତ କେମିତି ଲେଖିଥାନ୍ତେ? ଅସଲ କଥା ହଜୁରେ, ଫକୀରମୋହନ ବାବୁ ସେଦିନର ସମସ୍ତ ଘଟଣା ମୋରିଠାରୁ ଶୁଣିଥିଲେ। ଅବଶ୍ୟ ଚନ୍ଦ୍ରମଣି ବାବୁଙ୍କ ଘରକୁ ସେ ମଝିରେ ମଝିରେ ଆସୁଥିଲେ, କାରଣ ଚନ୍ଦ୍ରମଣି ବାବୁଙ୍କ ବାପା ଆମ ବୁଢ଼ା ସାଆନ୍ତେ ତାଙ୍କର ଖୁବ୍ ସାଙ୍ଗ ଥିଲେ। ବୁଢ଼ା ସାଆନ୍ତଙ୍କର କାଳ ହେଲା ପରେ ବି ଫକୀରମୋହନ ମଧ୍ୟ ମଧ୍ୟ ଆମ କଟକ ବସାକୁ ଆସି ବାବୁ ଆଉ ବୋହୂ ସାଆନ୍ତାଣୀଙ୍କର ଖବର ବୁଝାବୁଝି କରୁଥିଲେ। ଫକୀରମୋହନ ବାବୁଙ୍କୁ ଦେଖିଲେ ଆମର ମା ସାଆନ୍ତାଣୀ ଭାରି ଖୁସି ହୋଇଯାଆନ୍ତି, ତାଙ୍କୁ ଶ୍ୱଶୁର ମାନ୍ୟତା ଦିଅନ୍ତି, ନିଜ ହାତରେ ନାନା ଦ୍ରବ୍ୟ ରାନ୍ଧି ଖୁଆନ୍ତି। ଫକୀରମୋହନ ବାବୁ ବହୁତ ପାନ ଖାଉଥିଲେ, ଆଉ ଆମ ମା ସୁଲୋଚନା ଦେବୀ ଆଜ୍ଞା ପାଞ୍ଚ ମସଲା ଦେଇ ହାତ ତିଆରି ଚୁଆ ପକା ଗୁଣ୍ଡି ଆଉ କେତେକି ଖଇର ପକାଇ ଡିବା ଡିବା ପାନ ଭାଙ୍ଗୁଥିଲେ। ମୋତେ ସେସବୁ ଜଣା ଅଛି ହଜୁରେ, ଫକୀରମୋହନ ବାବୁଙ୍କୁ ଯିଏ ଦେଖିଛି ସେ ଜାଣିଛି ସେ କେମିତିକା ବଢ଼ିଆ ମଣିଷ, ଭାରି ମଜାଦାର ଖୁସ୍ମିଜାଜି ଲୋକ, ଭାରି ରସରସିଆ ରହସ୍ୟା ମଣିଷ, ଠୋ ଠୋ କଥା ହୋ ହୋ ହସ। ଆମ ସାଆନ୍ତାଣୀ ତାଙ୍କୁ ଦେଖିଲା ମାତ୍ରେ କୋଟି ନିଧି ପାଇଥାନ୍ତି, ଆଉ ସେ ବି ସେମିତି ହଜୁରେ, ସାଆନ୍ତାଣୀଙ୍କୁ ନିଜ ବୋହୂଠାରୁ ବଳି ସ୍ନେହ କରନ୍ତି। ଯେଉଁଦିନ ସନ୍ଧ୍ୟାରେ ଫକୀରମୋହନ ବାବୁ ଆସନ୍ତି ସେଦିନ ଆଜ୍ଞା ଘରେ ଧୁମ୍ଧାମ୍ ଲାଗିଯାଏ। ସାଆନ୍ତାଣୀଙ୍କର ଗୋଟାଏ ଖୁବ୍ ବଡ଼ ଗୁଣ ଆଜ୍ଞା, ଅତିଥି ଅଭ୍ୟାଗତ ବନ୍ଧୁବାନ୍ଧବ କିଏ ଆସିଲେ ସାତ ତିଅଣ ପାଞ୍ଚ ଭଜା ନିଜ ହାତରେ ରାନ୍ଧି ଖୋଇବେ। ବଡ଼ ଲୋକର ଝିଅ, ବଡ଼ ଲୋକର ବୋହୂ, ମନଟା ବି ସେମିତି ବଡ଼, ଅପର ପ୍ରାଇମେରୀ ଯାଏଁ ପାଠ ପଢ଼ିଛନ୍ତି, ଫିରଙ୍ଗୀ ପାଠ ବି ଜଣା, ବଙ୍ଗ ଭାଷା ବି ଜଣା, ବହୁତ କିତାବ କିଣନ୍ତି ପଢ଼ନ୍ତି। ସାଆନ୍ତାଣୀ କି ଆଜ୍ଞା କେଉଁ କଥା ଅଜଣା ନଥିଲା, ସିଲେଇ ବିଦ୍ୟାଠାରୁ ରନ୍ଧନ ବିଦ୍ୟା ଯାଏ କମ୍ ଜାମା ସେମିଜି କମ୍ ପଟେ ସେ ତିଆରି କରୁଥିଲେ। ରଙ୍ଗୀନ ସୂତାରେ କେତେ ହାତୀ ଘୋଡ଼ା ଦେଉଳ ବାଘ ଲତା ଫୁଲ ସେ ତିଆରି କରି କାନ୍ଥ ଯାକ ଟାଙ୍ଗିଥିଲେ। ସେମିତି ରନ୍ଧାରନ୍ଧିରେ ତାଙ୍କର ହାତ ଯଶ କଥା କ'ଣ ବା କହିବି, ଘରେ ପୂଜାରୀ ବ୍ରାହ୍ମଣ ଥାଏ ହେଲେ ପାଞ୍ଚ ତୁଣ ଛଅ ଭଜାରେ ସାଆନ୍ତାଣୀଙ୍କ ଶ୍ରୀହସ୍ତ ନ ଲାଗିଲେ ସେ କ'ଣ ସୁଆଦ ଲାଗେ। ତାଙ୍କ ହାତରେ ଗୌରୀ ସୌରୀ ନଳ ତିନୋଟି ଯାକ ରନ୍ଧନ କଳା ଥିଲା, ସାରୁ ଓ ଲୁହ ଭଳିଆ ପଦାର୍ଥକୁ ସେ ଖାଲି ଛୁଇଁଦେଲେ ପାଣି ନିଆଁରେ ସିଦ୍ଧ ହୋଇ ସେ ପୁରା ଅମୃତ ପାଲଟିଯିବ ହଜୁର। ଆଉ ଗୋଟେ କଥା ଆଜ୍ଞା, ସାଆନ୍ତାଣୀ ପର ପେଟକୁ ଚିହ୍ନନ୍ତି, ସାକ୍ଷାତ ଲକ୍ଷ୍ମୀ ଠାକୁରାଣୀ। ଆଗ ଶ୍ୱଶୁର ଖାଇସାରିବେ, ତାଙ୍କର ତ ଅଲଗା ଖନ୍ଦା ରନ୍ଧା, ପିଆଜ ରସୁଣ ଆଇଁଷର ବାସ୍ନା ବି ଯିବନି ସେଠିକି, ତାପରେ ବାବୁ ଖାଇବେ, ତାଙ୍କର ମାଛ ମାଂସ ନହେଲେ ଚଳିବ ନାହିଁ। ସେଉଠୁ ଆମେ ଚାକର ପୂଜାରୀ ଗୁମାସ୍ତା ଅତିଥି ଅଭ୍ୟାଗତ ସମସ୍ତେ ଏକାଠି ସଙ୍ଗତରେ ବସିବୁ। ସାଆନ୍ତାଣୀ ନିଜ ହାତରେ ସମସ୍ତଙ୍କୁ ବଳେଇ ବଳେଇ ଖୁଆଇବେ। ମୋ ଖାଇବା ଦେଖି ଦିନେ ଦିନେ କହିବେ, ଆରେ ମକରା ଅଲକ୍ଷଣା ସେମିତି ବଣିଚଢ଼େଇ ଭଳିଆ ଛିଞ୍ଚାଡ଼ି ଛିଞ୍ଚାଡ଼ି ଟୋକୁଛୁ କ'ଣ, ଭଲ କରି ଖାଉନୁ, କ'ଣ ଦେଶୀ ଆଳୁ ବାଇଗଣ ସାରୁ ବଡ଼ିର ଶୁକ୍ତ ମେଥି ଗୋଲମରିଚ ଦେଇ ରନ୍ଧା ହୋଇଛି, ଗରମ ମସଲା ଦିଆ ହୋଇ ଛେନା ତରକାରୀ ହୋଇଛି, ତ ପାଟିକି ରୁଚୁନିର ଅଲକ୍ଷଣା, ସେଥିପାଇଁ ତୁ ଅଳ ପଇସାଟା ଏମିତି ଧୋଙ୍କଡ଼ ହୋଇଛୁ ରେ। ହରେ ଧିଙ୍କଡ଼, ତୁଟା ଏମିତି ମୋ ଘରେ ଦୁର୍ବଳିଆ ହୋଇ କୁଟା ଖଣ୍ଡେ ହୋଇ ରହିଯିବୁ। ତୋ ମା ତୋତେ ଦେଖି କ'ଣ କହିବ କହିଲୁ? କହିବ ତୋତେ ମୁଁ ଖାଇବାକୁ ଦିଏ ନାହିଁ। ହରେ ଟୋକା, ମୋର ତୁ ବଦନାମ ଚାହୁଁଛୁ? ରହ, ଆଜି ତୋତେ ଏ ଘରୁ ମୁଁ ବାହାର କରୁଛି। ତୁ ହେଡ଼ାଖିଆ, ମୋ ଘରୁ ଆଜି ବାହାରି ଯା। ସତ କଥା ହଜୁର, ସାନ୍ତାଣୀଙ୍କ ମୁହଁରୁ ସେମିତି କଥା ମୁଁ ଯେତେବେଳେ ଶୁଣେ ମୋ ଆଖିରୁ ଅଶ୍ରୁଜଳ ବହିଯାଏ, ମୋର ଭାରି କୋହ ଉଠେ। ତାଙ୍କର ଭର୍ତ୍ସନାରେ କ'ଣ ଥାଏ କେଜାଣି, ସେମିତି ଗାଳି ଶୁଣିବାକୁ ସବୁବେଳେ ମନ ଡାକେ, କିନ୍ତୁ ଗାଳି ଶୁଣିଲେ କାନ୍ଦ ମାଡ଼େ। ଯଦି ଦୁଇ ଚାରି ଦିନ ସେମିତି ଗାଳି ଶୁଣିନଥାଏ ତାହେଲେ ମନ ବି ଖରାପ ହୋଇଯାଏ। ମୋତେ ସେତେବେଳକୁ 17-18 ବର୍ଷ ହେଲାଣି ହଜୁର। ସାନ୍ତାଣୀ ବାହା ହୋଇ ଆସିଲା ବେଳକୁ ମୋତେ 10-11 ବର୍ଷ ହୋଇଥିଲା। ପିଲାଦିନୁ ମୋର ବାପା ମରିଥିଲା, କେବଳ ଦୁଃଖୀ ମାଆଟିଏ, ଆମେ ସାନ୍ତାଣୀଙ୍କ ଜମିଦାର ପ୍ରଜା। ଦିନେ ମୋ ମା ମୋତେ ସାଙ୍ଗରେ ଧରି ସାନ୍ତାଣୀଙ୍କ ପାଖକୁ ଆସିଲା। ତାଙ୍କ ଗୋଡ଼ ଧରି ନେହୁରା ହୋଇ କହିଲା, ମା ସାନ୍ତାଣୀ, ମୋର ଆଉ କେହି ଆଗିଲା ପିଛିଲା ନାହିଁ, ଏଇ ନଣ୍ଡା ବକଟାକ ମରୁ ମରୁ ବଞ୍ଚିଛି। ବାପ ତ ଅଧା ବସରୁ ଗାଡ଼ିରେ ଗଲା, ମୁଁ ତ ୟାକୁ ନିଆଶ୍ରୀ ନକ ଭାତ ମୁଠାଏ ଦିଓଳି ଦେଇପାରୁନି। ମାମୁଁ ଘର ଚଳନ୍ତି ପକ୍ଷ, ହେଲେ ମାଇଁଟା ରାହା ବାଳି, ତାର ପୁଣି 6 ଛୁଆ। ମୁଁ ତ ଆପଣଙ୍କର ଜଣେ ନିଆଶ୍ରୀ ପର୍ଯ୍ୟା, ତେମେ ହେଲେ ଏ ରାଇଜର ରାଣୀ ମା, ଲକ୍ଷ୍ମୀ ଠାକୁରାଣୀ। ମକରା ତୁମକୁ ଲାଗିଲା, କି କାମ ପାଇଟି ବାଏ କରିପାରିବ, ନା କେଉଁ ଚାକର ପଢ଼ିଆରି ଆପଣଙ୍କର ଅଭାବ ଅଛନ୍ତି? ତୁମରି ପାଖରେ ମାଙ୍କଡ଼ ଛୁଆଟିଏ ଭଳି ପୋଷାମାନି ଖେଳିବ ଆଉ ବୁଲିବ, ତୁମେ ଆପଣ ତାକୁ ପୋଷିପାଳି ରଖ। ଅର୍କ୍ଷିତଟା ବଞ୍ଚିଯାଉ, ସେ ଆପଣଙ୍କ ପଛରେ ପଛରେ ଘୁରୁଥିବ, ଟହଲିଆଟାଏ ହୋଇ ରହିବ। ଆପଣ ଏଠି ଏତେ ଜୀବଜନ୍ତୁ ପୋଷିଛ, ଏଇ ମଣିଷ ଛୁଆଟିକୁ ପୋଷ ରାଣୀ ମା। ମୋ ମା ଏକଥା କହିଲା ବେଳକୁ ମୁଁ ତଳକୁ ମୁହଁ ପୋତି ଠିଆ ହୋଇଥାଏ। ମୋ ଚେହେରା ତ ଥିଲା କାଉଁରିଆ କାଠିରେ ତିଆରି ମାଙ୍କଡ଼ ଭଳିଆ, ମୁଁ ମଧ୍ୟ ଥିଲି ନାଜୁରା ମାଇଚିଆ। ବିଶେଷରେ ହଜୁର, ମୁଁ ତିର୍ଲା ଲୋକଙ୍କ ମୁହଁକୁ ଜମା ଅନେଇ ପାରେ ନାହିଁ, ମୋତେ କେମିତି କେମିତି ନାଜ ଲାଗେ, ଭୟ ଲାଗେ। ମୋତେ ଲାଗୁଛି ସାନ୍ତାଣୀଙ୍କୁ ସେତେବେଳେ 22-23 ବର୍ଷ ହେବ। ବନାରସୀ ନାଲି ପାଟଟିଏ ସେ ପିନ୍ଧିଥିଲେ, ଦୁଇ କାନରୁ ପଥର ବସା ସୁନା ଦୋଲ ଦୋହଲୁଥାଏ, ବେକରେ ଆଜ୍ଞା ସୁନାର ଚାପସରି ସାଙ୍ଗକୁ ସୁନା ହାରଟିଏ ବକ୍ଷ ଯାକେ ଲମ୍ବି ଥାଏ, ଦୁଇ ହାତରେ ସୁନା ଚୁଡ଼ି ବାଲା ଆଉ ସୁନାର ବଗଫଳ, ଦୁଇ ନାକ ପୁଡ଼ାରେ 2 ମୋତି ପଥରର ଡିମ୍ବ, ଆଜ୍ଞା କହନ୍ତି କି ଅଷ୍ଟ ଅଳଙ୍କାର ଯାହାକୁ କହନ୍ତି। ସାନ୍ତାଣୀଙ୍କ ଦେହର ରଙ୍ଗ ଟିକିଏ ଶ୍ୟାମଳ ସିନା, ହେଲେ ସୁନା ଭଳି ଦାଉ ଦାଉ, ଏତେ ବଡ଼ ସୁନା ଥାଳି ପରି ମୁହଁଟେ, ମଥାରେ ଏତେ ବଡ଼ ସିନ୍ଦୁର ଟୋପା, ଆଖି 2 ହଜୁରେ ପଦ୍ମ ଫୁଲ ଭଳିଆ। ସେ ଆଖିରେ ଆଜ୍ଞା କ'ଣ ଯାଦୁ ଥିଲା କେଜାଣି, ଯିଏ ଚାହିଁବ ସେ ଆପଣ ଚାହିଁ ବସ୍ୟ ହୋଇଯିବ। 5 ଉଞ୍ଚା ଚେହେରା ଆଜ୍ଞା, ମଥାରେ ଆଜ୍ଞା ମଥାଏ ବାଳ, ସମୁଦ୍ର ଲହଡ଼ି ଭଳିଆ ମାଡ଼ି ଯାଇଥିବ। କଟକରେ ହଜୁରେ ଦଶହରା ବେଳେ ଢେର ଢେର ଦେବୀ ମେଢ଼ରେ ଢେର ଢେର କାରିଗରମାନେ ତାଙ୍କ ବିଦ୍ୟାବୁଦ୍ଧି ଖଟେଇ ଢେର ଢେର ଦୁର୍ଗାମୂର୍ତ୍ତି ତିଆରି କରିଥାନ୍ତି, ହେଲେ ଆଜ୍ଞା ମେଢ଼ ଭିତରୁ ସେ ମୂର୍ତ୍ତିକୁ କାଢ଼ି ଆଣି କିଏ ଯଦି ଆମ ସାନ୍ତାଣୀଙ୍କୁ ସେଠି ବସେଇ ଦିଅନ୍ତା ତାହେଲେ ଲକ୍ଷେ ଦୁର୍ଗାମୂର୍ତ୍ତି ବି ତାଙ୍କ ସୁନ୍ଦରପଣ ଆଉ ତେଜ ସାଙ୍ଗରେ ସମାନ ହେବେ ନାହିଁ। କି ବେଳାକାଳ ଆଜ୍ଞା, ତାଙ୍କ ମା ତାଙ୍କୁ ଗର୍ଭରେ ଥରେ ଜନ୍ମ ଦେଇଥିଲେ, ସେ କଥା ବିଧା ତାଙ୍କୁ ଗୋଚର। ମୁଁ ମୋ ଜୀବନରେ ଆଜ୍ଞା 4-2 ବର୍ଷ ବଞ୍ଚିଲି, ହେଲେ ଏମିତିକା ସ୍ତ୍ରୀ ଲୋକ ମୁଁ ଆଉ ଏ ଖଣ୍ଡମଣ୍ଡଳରେ କାହିଁ ଦେଖିଲି ନାହିଁ। ଢେର ଢେର ରାଜା ଜମିଦାର ଘରର ବୋହୁ ଜେମା ରାଣୀ ମାଙ୍କୁ ଦେଖିଛି ହଜୁର, ହେଲେ ଆମ ସାନ୍ତାଣୀଙ୍କ ଭଳିଆ ଦୁର୍ଗାମୂର୍ତ୍ତି ମୁଁ ଆଉ କେଉଁଠି ଦେଖିନାହିଁ। ମୋ ମା ଯେତେବେଳେ ମୋତେ ଆଣି ତାଙ୍କ ଘରେ ହାଜର କଲା, ସେ ଗୋଟିଏ ଜରି ଲଗା ନାଲି ବନାରସୀ ପାଟ ପିନ୍ଧି ଘର ଭିତର ମଉଡ଼ ବାରଣ୍ଡାରେ ଗୋଟିଏ ଚୌକି ଉପରେ ବସିଥିଲେ। ସେଇ ଅଗଣାରେ ଗୋଟିଏ ବଗିଚା ଥିଲା, ସେଥିରେ ମଲ୍ଲି ଚମ୍ପା ଟଗର ହେନା ଆଦି କେତେ ରକମର ଫୁଲ ଫୁଟିଥାନ୍ତି। ବଗିଚା ମଝିରେ ବଡ଼ ତୁଳସୀ ଚଉରାଟିଏ, ତା ଚାରିପଟେ ଚୌତରା ବେଦୀଟିଏ, ତା ଚାରିପଟେ ଫୁଲ ଗଛ, ବାକ୍ସ ଗଛର ଗାମଲାମାନେ ଥୁଆ ହୋଇଥାଏ। ଗୋଟିଏ ବାରଣ୍ଡାରେ ତାର ଉପରେ ଟଙ୍ଗା ହୋଇଥାଏ 10-12 ପଞ୍ଜୁରୀ, ସେଥିରେ କେଉଁଥିରେ ଶୁଆ, କେଉଁଥିରେ ସାରି, କେଉଁଥିରେ ବଣି, ରାଜବଣି, ଗୋବରା, ବୁଲିଆ, କୋଇଲି ଆଉ ହଳଦୀ ବସନ୍ତ, ହଳେ ମୟୂର ମୟୂରୀ ବି ଅଗଣା ଯାକ ଚରି ବୁଲୁଥାନ୍ତି। ତା ଛଡ଼ା 2 ଧଳା ଠେକୁଆ, 2 କାବୁଲି ପୁଷି, 4 ଚାରି କିସମର ବିଲାତି କୁକୁର ଆଉ ଦୁଇଟା ପାତି ମାଙ୍କଡ଼ ବି ଜଞ୍ଜିରରେ ବନ୍ଧା ହୋଇ ପୋଷା ଥାନ୍ତି। ଆଉ ଗୋଟେ ପଟେ କେଜାଣି କେତେ ହରେକ ରକମର ପାରାଭାଡ଼ିମାନଙ୍କ ଭିତରେ ଘୁମୁରୁଥାନ୍ତି, କେତେକ ଉଡ଼ୁଥାନ୍ତି। ତାଙ୍କ ପାଇଁ ମଞ୍ଚାଟାଏ ମଧ୍ୟ ବନ୍ଧା ହୋଇଥାଏ। ସେ ଗୋଟେ ଚିଡ଼ିଆଖାନା ହଜୁର। ସେହିସବୁ ପ୍ରାଣୀମାନଙ୍କ ପାଇଁ ପୁଣି ଜଣେ ଲୋକ ଥାଏ ତାଙ୍କ ହେଫାଜତ କରିବାକୁ। ହେଲେ ସାଆନ୍ତାଣୀ ନିଜେ ସବୁ ପ୍ରାଣୀଙ୍କ ଭଲମନ୍ଦ ଦେଖନ୍ତି। ସବୁରି ନାଁ ଧରି ଡାକିଲେ ଜନ୍ତୁ ଆଉ ଚଢ଼େଇମାନେ ଜବାବ ଦିଅନ୍ତି। ଗୋଟେ ସାରି ଆଜ୍ଞା ସବୁବେଳେ ଡାକୁଥିବ ସୁଲୋଚନା ସୁଲୋଚନା। ଆଉ ଗୋଟେ ଶୁଆ ଥାଏ ହଜୁର, ସବୁବେଳେ ରଟୁଥିବ ଚନ୍ଦ୍ରମଣି ଚନ୍ଦ୍ରମଣି। କେଉଁ ପିଞ୍ଜରାରୁ ସାରିଟିଏ ରାଧାକୃଷ୍ଣ ରାଧାକୃଷ୍ଣ ବୋଲି ମଧ୍ୟ ରଟୁଥାଏ। ସେଇମାନଙ୍କ ମେଳରେ ବଗିଚା ଚୌତରା ଉପରେ ସେଦିନ ସାଆନ୍ତାଣୀ ଗୋଟେ ଚୌକି ଉପରେ ବସିଥାନ୍ତି। ପାଖରେ ବିଧବା ତିରଲାଟିଏ ତଳେ ବସି ପାନ ଭାଙ୍ଗୁଥାଏ। ମୋ ମା' କଥା ଶୁଣି ସାଆନ୍ତାଣୀ ମୋ ଆଡ଼କୁ ଚାହିଁ ଡାକିଲେ, କିରେ ସେମିତି ତଳକୁ ମୁହଁ ପୋତି ମାଇଚିଆଙ୍କ ପରି ସେଠି ଠିଆ ହୋଇଛୁ, ଆଇଲୁ ଏଣିକିଆ? ସେ ତାଙ୍କ ହାତ ବଢ଼ାଇ ମୋତେ ଡାକିଲେ। ମୁଁ ଆଜ୍ଞା ସେମିତି ସେ ଦାଉ ଦାଉ ଚନ୍ଦ୍ର ଉଦିଆ ମୁହଁକୁ ଯେମିତି ଚାହିଁ ଦେଇଛି, ମୋ ପେଟ ଭିତରେଟା ହାଲୋଳମୟ ଲାଗିଲା। ସଙ୍ଗେ ସଙ୍ଗେ ଆଖି ତଳକୁ କରିଦେଲି। ସେ ଦେବୀ ରୂପକୁ ମୋ ଭଳିଆ କ୍ଷୁଦ୍ର ପ୍ରାଣୀ କ'ଣ ଚାହିଁପାରିବ? ସାକ୍ଷାତ ଦୁର୍ଗା ଆଜ୍ଞା ସୁରନକରୁ ଏ ମଞ୍ଚ ଲୋକକୁ ଓହ୍ଲାଇ ଆସିଥିଲେ। ତଥାପି ହଜୁରେ ନାଜ ନାଜ ହୋଇ ତାଙ୍କ ପାଖକୁ ଗଲି। ମୋ ମା ମୋତେ ଯା ଯା କହି ପଛରୁ ତଡ଼ୁଥାଏ। ମୁଁ ଛାଙ୍କ ଛାଙ୍କ ହୋଇ ପାଖକୁ ଗଲି। ସେ ମୋ ହାତକୁ ଧରି ପାଖକୁ ଟାଣି ନେଲେ, ମୋ ପିଠି ଆଉଁସି ଦେଲେ, ମୋ ମୁଣ୍ଡରେ ହାତ ବଢ଼ାଇଲେ। ହସି ହସି କହିଲେ, ଭଲ ଟୋକାଟିଏ, ତୁ ଥା ମୋ ପାଖରେ, ଖାଇବୁ ଖେଳିବୁ ବୁଲିବୁ, ମୋ ପାଖରେ କିନ୍ତୁ ସବୁବେଳେ ଥିବୁ, କୁଆଡ଼େ ଯିବୁ ନାହିଁ, ବୁଝି ଖବରଦାର, ସହର ବଜାରରେ ଜାଗା, ବଜାରରେ ଟୋକାଙ୍କ ସାଙ୍ଗରେ ଖରାପ ହୋଇଯିବୁ, ମୋରି ପାଖରେ ଟହଲିଆ ହୋଇକରି ଥା। ସାଆନ୍ତାଣୀଙ୍କ ହାତରେ କ'ଣ ଯାଦୁ ଥିଲା କେଜାଣି ହଜୁର, ସେଇ ଅନୁସାରେ ମୁଁ ତାଙ୍କର ବଶ୍ୟ ହୋଇଗଲି। ମୋର ଭୟ ତୁଟିଗଲା। ଏମିତି ଅଭୟ ହସ୍ତା ଦେବୀ ଆଜ୍ଞା ମୁଁ ଆଉ କେଉଁଠି ଦେଖିନାହିଁ। ମୋରି ଭଳିଆ ଆଉ ଗୋଟିଏ ପୂଜାରୀ ଟୋକା ବି ସେମିତି ଥାଏ ସାଆନ୍ତାଣୀଙ୍କ ପାଖରେ 2 ବର୍ଷ ହେଲା। ମୋରି ଭଳିଆ ସେ ମଧ୍ୟ ପିଲାଦିନୁ ବାପ ଛେଉଣ୍ଡ ଗରିବ ଅର୍ଖିତଟାଏ। ସାଆନ୍ତାଣୀ ମଫସଲ ଗସ୍ତରେ ଗଲାବେଳେ ଏଇ ବାପ ଛେଉଣ୍ଡ ବ୍ରାହ୍ମଣ ପିଲାଟିକୁ ମନରେ ଦୟା ପାଇ ସାଙ୍ଗରେ ନେଇ ଆସିଥିଲେ। ସେ ଟୋକା ମୋଠୁ 2-4 ବର୍ଷ ବଡ଼ ହେବ। ହେଲେ ମୋଠାରୁ ଏମିତି କିଛି ବେଶୀ ବୁଦ୍ଧି ନଥିଲା, ଖାଲି ପଇତା ସଙ୍ଗାଡ଼ିଏ ତା କାନ୍ଧରେ ସାଆନ୍ତାଣୀ ପକାଇ ଦେଇଥାନ୍ତି ସିନା। ହେଲେ ସେ ଟୋକାର କିଛି ବୁଦ୍ଧି ନଥାଏ, କିନ୍ତୁ ଆମେ ଦୁହେଁ ସାଙ୍ଗ ହୋଇଗଲୁ, ଏକାଠି ଖେଳୁ ବୁଲୁ କଥା ଗପୁ, ସାଆନ୍ତାଣୀଙ୍କର ପାଖେ ପାଖେ ଥାଉ, ଏଇଟା ଆଣ ସେଇଟା ନେଇଯା, ଦେଖି ଆସିବୁ ଗଲୁ କିଏ ଡାକୁଛି, ଦେଖିଲୁ ସେ କିଏ ବୁଝିବା ତ, ଦେଖ ତ ସେ କୁକୁରଟା କାହିଁକି ଭୁକୁଛି, ଦେଖି ଆସିବୁ ଗଲୁ ବାବୁ ସେ ଘରେ କ'ଣ କରୁଛନ୍ତି ଏତେବେଳେ ଯାଏ। ଏଇଆ ହେଲା ଆମର କାମ। ଘରେ କ'ଣ ଚାକର ପୂଜାରୀ ଉଣା ଥିଲେ କି? ଠାକୁର ବାଡ଼ି ପାଇଁ ଅଲଗା ପୂଜାରୀଟାଏ, କଚେରୀ ଘର ପାଇଁ ଆଉ ଗୋଟେ ଚାକର ଆଉ ଗୋଟେ ପୂଜାରୀ। ମଫସଲରୁ ତ ସବୁଦିନେ ଗୁମାସ୍ତା ପିଆଦା ଆଉ 36 ପାଟକ ପ୍ରଜା ଆସୁଥିଲେ। ତାଙ୍କମାନଙ୍କ ପାଇଁ ସେଣେ କଚେରୀ ମାହାଲରେ ରନ୍ଧା ହୋଇଥାଏ, କିନ୍ତୁ ଆମର ଏପଟେ ଭୋଜନ କରନ୍ତି ନିଜେ ବୁଢ଼ା ସାଆନ୍ତେ, ଚନ୍ଦ୍ରମଣି ବାବୁ, ସାଆନ୍ତାଣୀ, ମୁଁ ଆଉ ସେଇ ପୂଜାରୀ ଟୋକା। ସାଆନ୍ତାଣୀ ନିଜ ହାତରେ ରୋଷେଇ କରନ୍ତି, ଆମେ ଦୁହେଁ ସାହାଯ୍ୟ କରୁ। ବୁଢ଼ା ସାଆନ୍ତେ ମାନେ ଚନ୍ଦ୍ରମଣି ବାବୁଙ୍କର ବାପା, ପରମ ବୈଷ୍ଣବ ଆଜ୍ଞା। ମାଛ ମାଂସ ତ ଦୂରର କଥା, ପିଆଜ ରସୁଣ ବି ଲାଗିବ ନାହିଁ। ଦିନଯାକ ଠାକୁର ଘର ବାରଣ୍ଡାରେ ଆଖି ବୁଜି ମାଳି ଗୋଡ଼ାଉଥିବେ, ନହେଲେ ନାମ ଜପୁଥିବେ। ସାଆନ୍ତାଣୀଙ୍କ ହାତ ରନ୍ଧା ନହେଲେ ଛୁଇଁବେ ନାହିଁ, ବାସନରୁ ବାରିଦେବେ, କହିବେ ମୋ ମା ଲକ୍ଷ୍ମୀ ହାତ ରନ୍ଧା ପ୍ରସାଦ ଖାଇବାକୁ ମୁଁ ସିନା ଏତେଦିନ ବଞ୍ଚି ରହିଛି, ନହେଲେ ଚନ୍ଦ୍ରମଣିର ମା ମଲା ପରେ ମୁଁ କେଉଁଦିନ ବ୍ରଜବାସୀ ହୋଇ ଯାଆନ୍ତାଣୀ ଭାରି। ସତ କଥା ହଜୁର, ମୁଁ ତ ଫେର ମୋରି ଆଖିରେ ଦେଖିଛି ବୋହୂ ସାଆନ୍ତାଣୀ 10 ବର୍ଷ କାଳ ବୁଢ଼ା ସାଆନ୍ତଙ୍କୁ ଯେମିତି ହେପାଜତରେ ରଖିଥିଲେ। ସତେ କି ଆପଣ ଗର୍ଭରୁ ସେ ବୁଢ଼ା ସାଆନ୍ତଙ୍କୁ ଜନ୍ମ କରିଛନ୍ତି? ସକାଳ ପହରୁ ରାତି 10ଟାରେ ଶୋଇବା ପର୍ଯ୍ୟନ୍ତ ବୁଢ଼ା ସାଆନ୍ତଙ୍କର କ'ଣ ଉଣା କାମ, ଉଣା ଜଞ୍ଜାଳ, ଉଣା ସେବା? ବୁଢ଼ା ଶ୍ୱଶୁରକୁ ଏମିତି ସୁନା ଖଟୁଲିରେ ବସାଇ 10 ବର୍ଷ କାଳ ପୂଜାର୍ଚ୍ଚନା କରି ଏମିତି ସ୍ୱର୍ଗ ସୁଖରେ ରଖିଥିବା ବୋହୂ ମୁଁ ମୋ ଜୀବନ କାଳ ଭିତରେ ଆଉ କେଉଁଠି ଦେଖିନାହିଁ କି ଶୁଣିନାହିଁ। ବୁଢ଼ା ସାଆନ୍ତଙ୍କର ବି ବୋହୂ ଉପରେ ସେମିତି ଭାରି ନିର୍ଭର, ଭାରି ବିଶ୍ୱାସ, ଭାରି ମୁହାଁସ ହଜୁରେ। ଚନ୍ଦ୍ରମଣି ବାବୁ 5 ବର୍ଷର ହୋଇଥିଲେ ତାଙ୍କ ମା ମରିଗଲେ, ମାତ୍ର ବୁଢ଼ା ସାଆନ୍ତେ ଆଉ ବାହା ହେଲେ ନାହିଁ। ସେଇ ଗୋଟିଏ ମାତ୍ର ସନ୍ତାନ ମୁହଁକୁ ଚାହିଁ କାଳ କାଟିଲେ, ତୀର୍ଥ କରିବାକୁ ଯାଇଥିଲେ ବୃନ୍ଦାବନରେ ଜଣେ ବୈଷ୍ଣବ ସନ୍ନ୍ୟାସୀଙ୍କ ଠାରୁ ବୈଷ୍ଣବ ଦୀକ୍ଷା ନେଇ ସେଇଥିରେ ମାତିଲେ। ଘରେ ରାଧାମାଧବ ଆଉ ଗୋପାଳକୃଷ୍ଣଙ୍କର ମୂର୍ତ୍ତି ସ୍ଥାପନା ହେଲା। ବର୍ଷ ସାରା ଖାଲି ଚାଲିଲା ସାଧୁ ବୈଷ୍ଣବଙ୍କ ସେବା। ଆଜି ହରିହାଟ, କାଲି ଦୋଳ ମିଳନ, କେଉଁଦିନ ଚନ୍ଦନ, କେଉଁଦିନ ନନ୍ଦୋତ୍ସବ, ତ କେଉଁଦିନ ଗିରି ଗୋବର୍ଦ୍ଧନ ପୂଜା। ବର୍ଷଯାକ ଏମିତି ମେଳା ମହୋତ୍ସବ ଲାଗିଥାଏ। ଏଣେ ମା ଛେଉଣ୍ଡ ଏକମାତ୍ର ପୁଅ ଚନ୍ଦ୍ରମଣି ବାବୁ ଭାରି ଗେଲବସରରେ ବିନା ଆକଟରେ ବଢ଼ୁଥାନ୍ତି। ପାଠର ନାଁ ନାହିଁ, ଗୁଡ଼ି ଉଡ଼ା, ମାଛ ଧରା, ବଣଭୋଜି, ରଙ୍ଗ ସାଙ୍ଗ, ଏଇଥିରେ ମାତିଥାନ୍ତି। ଏମିତି ହଉ ହଉ ହଜୁର କଥା ବଢ଼ିଗଲା, ନେଡ଼ିଗୁଡ଼ କହୁଣୀକୁ ବହିଗଲା। ଚନ୍ଦ୍ରମଣି ବାବୁ ଅଙ୍ଗ୍ରେଜୀ ପାଠ ପଢ଼ିବେ ବୋଲି କଟକ ବସାକୁ ଆସିଲେ। କଲେଜରେ ସିନା ନାଁ ଲେଖା ହେଲା, କିନ୍ତୁ ସେଇଠି ସବୁ ଗଲା ବିଗିଡ଼ି। ଯେତେ ସବୁ ବଦମାସି ସାଙ୍ଗ ଆସି ଜୁଟିଗଲେ, ସେ ତ ହଜୁର କଟକ ସହର, ବାଉନୁ ବଜାରକୁ ତେପନ ଗଡ଼ି। କଥାରେ କହନ୍ତିନି ଆଜ୍ଞା, କଟକ ନଗର ଧବଳ ଟଗର। ଏଇ କୋଠାରେ ଆଜ୍ଞା ଗୋଟାଏ ଚାକର ଆଉ ଗୋଟାଏ ପୂଜାରୀକି ଧରି ବାବୁ ରହିଲେ ପଢ଼ା କରିବାକୁ। ପଢ଼ା ତ ଯାହା ହେଲା, ଏଇଠି ବାବୁଙ୍କୁ ସେଇ ସବୁ ବଦନିଶା ମଦ ଗଞ୍ଜେଇ ଧଇଲା। ସାଙ୍ଗରେ ପାଞ୍ଚ ଛଅ ଜଣ କଟିକିଆ ଟୋକା ଜୁଟିଗଲେ। କଲେଜ ନା ଫଲେଜ, ସଞ୍ଜ ଯେମିତି ହେବ ବାବୁ ସିଲ୍କ ପଞ୍ଜାବୀ ଗଳେଇ ଅତର ମାଖି ହୋଇ ବାଘ ଚମଡ଼ାର ଚଟି ପିନ୍ଧି ସାଙ୍ଗମାନଙ୍କୁ ଧରି ଚାଲିଲେ ବେଶିଆପଡ଼ା। ରାତିଯାକ ବାଇଜି ନାଚ ଗୀତ ତାମସା, ବେଶିଆ ସାଙ୍ଗ ମଦ ମାଉଁସ ମାଇକିନା। ହଜୁରେ ଆଉ କ'ଣ ଭଲା ବାକି ରହିଲା? ଏତେ ବଡ଼ ମଫସଲି ଜମିଦାର ଘରର ପିଲା କେଉଁ ସବୁ ଛତରା ବାଳୁଙ୍ଗାଙ୍କ ସଙ୍ଗେ ମିଶି କେଉଁ ରାତିରେ କାହା ଓଳିରେ ପଡ଼ିଲେ କିଏ ଜାଣେ। ମଝିରେ ମଝିରେ ଗାଁକୁ ଯାଇ ବାପାଙ୍କୁ ଧମକାଇ ମୁଠା ମୁଠା ଟଙ୍କା ଆଣି ଏଇସବୁ ଛତରା ସାଙ୍ଗ ମଦ ଆଉ ବେଶିଆଙ୍କ ପିଛା ଉଡ଼ାଇଲେ। ଦେହର ମଧ୍ୟ ରୋଗ ପୂରେଇଲେ, ପାଠଶାଠ ତ ଚୁଲିକି ଗଲା, ମାନ ମହତ ବି ଗଲା ଚୁଲିକି। ବୁଢ଼ା ସାହାନ୍ତେ କଥାଟା ବୁଝିଲା ବେଳକୁ ହାତୀ ଆଉ ଖେଦା ଭିତରେ ନାହିଁ, ଘୋଡ଼ା ମୁହଁରୁ ଲଗାମ ଗଲାଣି ଛିଡ଼ି। ଦିନକୁ ଦିନ ବାବୁ ଚନ୍ଦ୍ରମଣିଙ୍କ ଉତ୍ପାତ ବଢ଼ି ଚାଲିଲା। ଏତେ ଗୁଡ଼ାଏ ସାଙ୍ଗ, ପୁଣି ସବୁଦିନ ନୂଆ ନୂଆ ବାଇଜୀଙ୍କ ଦର୍ଶନ ନହେଲେ ନହୁଏ, ସଙ୍ଗ ସୁଖ ନହେଲେ ନହୁଏ। ସେତେବେଳେ ତ ଏ କଟକ ସହର ମୁଲକର ରାଜଧାନୀ ଥିଲା। ମୁକୁନ୍ଦଦେବ ମହାରାଜାଙ୍କ ଅମଳରୁ, ମୋଗଲମାନଙ୍କ ଅମଳରୁ, ମରହଟ୍ଟାଙ୍କ ଅମଳରୁ, ପୁଣି ଫିରିଙ୍ଗୀ ଅମଳରୁ କଟକରେ ଖୁବ୍ ରହିଜଦାର ମଣିଷମାନେ ଥିଲେ। ମଉଜ ମଜଲିସ୍ରେ କଟକ ପଡ଼ୁଥିଲା ଆଉ ଉଠୁଥିଲା। ସେଇଥିପାଇଁ ହଜୁରେ କଟକକୁ ସାରା ପୃଥିବୀରୁ ମହାରାଜା ନାମକରା ଖୁବସୁରତ ବାଇଜୀମାନେ ଆସି ପସରା ମେଲାଉଥିଲେ। ଲକ୍ଷ୍ନୌରୁ ଆସୁଥିଲେ ଚମେଲି ବାଇ, ହେନା ବାଇ ଆଉ ଗୋଲାପ ବାଇ, ବନାରସରୁ ଆସୁଥିଲେ ଚାନ୍ଦିନୀ ବାଇ, ରୋଶନୀ ବାଇ, ଦିଲ୍ଲୀରୁ ଆସୁଥିଲେ ମୋତି ବାଇ, ଗହନଜାନ ବାଇ, ଆଉ କଲିକତାରୁ ବଜାରର ଢାକାରୁ ଆସୁଥିଲା ସାଧନା ବାଇ ଉସ୍ମାନ ତାରା। ଆଜ୍ଞା ହଜୁରେ, ରାତିକେ ତାଙ୍କମାନଙ୍କର ମଜୁରୀ ପଚାଶ ଶହେ। ଏହା ବାଦ ପୁଣି ଆମ କଟକ ସହରରେ ତେଲେଙ୍ଗା ବଜାର, ମସଜିଦ ଗଡ଼ି, ବକ୍ସି ବଜାର, ଲାଲ ବଜାର, ଲାଲବାଗ ଆଦି ଅଞ୍ଚଳରେ ଆମର ଏଇ ଦେଶୀ ବାଇମାନେ ମଧ୍ୟ ପସରା ମେଲିଥିଲେ। ଚନ୍ଦ୍ରମା ବାଇ, ମଧୁ ବାଇ, ସ୍ୱାମୀ ବାଇ, ଅଞ୍ଜନୀ ବାଇ, କୁଞ୍ଜ ବାଇ, ଆଉ ଏମିତି ସେମିତି କେତେ ବାଇଜି। ଆଜ୍ଞା, କେତେ କାଳ ବିତିଗଲାଣି ହଜୁର, ମୋର କ'ଣ ଆଉ ମନେ ଅଛି? ଏହା ଛଡ଼ା ହଜୁରେ ସେତେବେଳେ ସବୁ ବଙ୍ଗାଳୀ ହାକିମ ହୁକୁମା, ଆମେ ଓଡ଼ିଆ ହାକିମଙ୍କ ସଂଖ୍ୟା ବହୁତ କମ୍। ମଝିରେ ମଝିରେ ହାକିମ ହୁକୁମାଙ୍କ ଘରେ ମଧ୍ୟ ବାଇଜି ନାଚର ଆସର ଜମେ, ଖାନା ପିନା ଗାନା ବାଜଣାର ଧୁମ୍ ଲାଗିଯାଏ, ସାରା ରାତି ପାଇଯାଏ ସେଥିରେ। ମୁଁ ତ ଶୁଣିଛି ହଜୁରେ, ଫକୀରମୋହନ ନିଜେ କେତେଥର କାହା କାହା ଘରକୁ ଏହି ବାଇନାଚ ଆସରରେ ଯୋଗ ଦେବାକୁ ଆସନ୍ତି। ସେ କାଳେ ଏସବୁ ରଇସଦାର ବାବୁ ଭୟ ହାକିମ ହୁକୁମମାନଙ୍କର ଅୟସ ଥିଲା ଆଜ୍ଞା, ଚଳଣି ବି ଥିଲା। ତେବେ ସେସବୁଥିରେ ବାବୁମାନେ ରହି ରହି ଆତଜାତ ହେଉଥିଲେ। ଆମ ଚନ୍ଦ୍ରମଣି ବାବୁଙ୍କ ଭଳିଆ ଦିନରାତି କେହି ସେଥିରେ ମାତିକରି ଉଚ୍ଛନ ହେଉନଥିଲେ। ଦୁଇ ଥର FA ପରୀକ୍ଷାରେ ଫେଲ୍ ହେଲେ। ସେଉଠୁ ଆଜ୍ଞା ବୁଢ଼ା ସାହାନ୍ତେ ଶ୍ୟାମବନ୍ଧୁ ପଟ୍ଟନାୟକ କ'ଣ କଲେ ନା, ମରୁକି ଗ୍ରାମର ମହାପାତ୍ର ଘରର କନ୍ୟା ସୁଲୋଚନା ଦେବୀଙ୍କ ସଙ୍ଗେ ତାଙ୍କର ବାହାଘର କରିଦେଲେ। ଭାବିଲେ ବହୁ ପିଲାଟି ଆସିଲେ ଟୋକାଟାର ମନ ଘର ଧରିଯିବ, ଜବତ ହୋଇଯିବ। ବାହାଘର ପରେ ଗାଁ ଛାଡ଼ି ବାବୁ ପୁଣି ଆସି ରହିଲେ କଟକରେ, କେବଳ ବୁଢ଼ା ସାହାନ୍ତେ ଥାନ୍ତି ଗାଁରେ। ଚନ୍ଦ୍ରମଣି ବାବୁ କହିଲେ ସେ ଚାକିରି କରିବେ, କଟକରେ ନ ରହିଲେ ଚାକିରି କୁଆଡ଼ୁ ହେବ। ସେଇଆ ହେଲା, ମାତ୍ର ବହୁ ସାହାନ୍ତାଣୀ ସୁଲୋଚନା ଦେବୀ ପ୍ରଥମେ ବର୍ଷେ ଦୁଇ ବର୍ଷ ଗାଁରେ ଶ୍ୱଶୁରଙ୍କର ସେବା ପରିଚର୍ଯ୍ୟା କରି ରହିଲେ। ଚନ୍ଦ୍ରମଣି ବାବୁ ଚାକିରି କରିବା ନାଁରେ କଟକରେ ଥାନ୍ତି, ଚାକରଟିଏ ପୂଜାରୀଟିଏ ବନ୍ଧା ଥାଏ, କିନ୍ତୁ ଚାକିରି କିଏ ଖୋଜୁଛି? ଘରୁ ପୋଡ଼ା ପୋଡ଼ା ଟଙ୍କା ଲୁଚେଇକରି ଆଣନ୍ତି, ବାପାଙ୍କ ସିନ୍ଦୁକରୁ ଢେର ଢେର ଟଙ୍କା ସୁନା ଅଳଙ୍କାର ଚୋରେଇ ଆଣି କଟକରେ ସେହି ବାଇଜୀ ବେଶ୍ୟାମାନଙ୍କ ପାଦ ତଳେ କୁଢ଼େଇ ଦିଅନ୍ତି। ପ୍ରଥମେ ପ୍ରଥମେ ମା ସାନ୍ତାଣୀ ବୁଝିପାରୁନଥିଲେ, ମାତ୍ର 2 ବର୍ଷ ଭିତରେ କଥାଟା ବୁଝିଗଲେ। କଟକର ଚାକର ପୂଜାରୀଙ୍କୁ ବିଶ୍ୱାସରେ ପଚାରି ସବୁ ଟେର ପାଇଗଲେ। ସେଉଠୁ ଶ୍ୱଶୁରଙ୍କୁ କହିଲେ, ସାନ୍ତେ ଚାଲନ୍ତୁ ଏଥର ଆମେ ସମସ୍ତେ ସେ କଟକରେ ରହିବା, ଏଠି ଗୁମାସ୍ତା ପିଆଦା ଚାକର ବାକରମାନେ ଥାଆନ୍ତୁ। ହପ୍ତାକୁ ହପ୍ତା ଏଠୁ ଗୁମାସ୍ତା ପିଆଦା କଟକ ଯାଇ ଆମକୁ ଜମିଦାରର ସବୁ ହାଲ ହରକତ ବୁଝେଇ ଦେବେ, କାଗଜପତ୍ର ସହି କରି ନେଉଥିବେ, ମୁଁ ଦେଖିବି, ଜମା ଖର୍ଚ୍ଚ ବୁଝିବି। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ମହାପାତ୍ର ନୀଳମଣି ସାହୁଙ୍କର ଗଳ୍ପ ମୁଁ ମକରା କହୁଛି ହଜୁର। ଏଇ ଗଳ୍ପର ଦ୍ୱିତୀୟ ଭାଗ ଆପଣମାନେ ପରବର୍ତ୍ତୀ ଅଧ୍ୟାୟରେ ଶୁଣିପାରିବେ।